ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶର 8000 ଉର୍ଦ୍ଧ୍ୱ ସ୍ଥାନରେ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ। ନିରୋଗ ରହିବା ତଥା ସ୍ୱଦେଶୀ ଦ୍ରବ୍ୟର ବ୍ୟବହାରକୁ ଉତ୍ସାହିତ କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ କହିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ଆଜି ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି। ଆସନ୍ତା 27 ତାରିଖରୁ 2 ଅଧିବେଶନରେ ହେବ ଓଟିଇଟି ପରୀକ୍ଷା। ଏବଂ ପୁରୁଷ ଏସିଆ କପ୍ ହକି ଚାମ୍ପିୟନ୍ସିପ୍ରେ ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍। ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଦେଶବ୍ୟାପୀ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ସୁସ୍ଥ ଓ ନିରୋଗ ରହିବା ଏବଂ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାରକୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଜିଏସ୍ଟି ସଂସ୍କାର ଫଳରେ ବାଇସାଇକେଲ କ୍ରୟ ଉପରେ ଜିଏସ୍ଟି ହାର 18%ରୁ 5%କୁ କମାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମର ବାର୍ତ୍ତା ରହିଛି ଗର୍ଭ ସେ ସ୍ୱଦେଶୀ। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀସ୍ଥିତ ଭାରତୀୟ ରେଳବାଇର ସହାୟତାରେ କାର୍ଯ୍ୟକାରୀ କରାଯାଉଛି। ଦେଶର ବିଭିନ୍ନ ଭାଗରେ ଥିବା 8000 ଉର୍ଦ୍ଧ୍ୱ ସ୍ଥାନରେ ଆଜି ଏକକାଳୀନ ଭାବେ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସାଇକେଲ ଚାଳନା ଦ୍ୱାରା ଏକ ଉତ୍ତମ ବ୍ୟାୟାମ ହେବା ସହ ପରିବେଶ ପ୍ରଦୂଷଣକୁ ବହୁମାତ୍ରାରେ ରୋକାଯାଇପାରୁଛି। ସ୍ୱଚ୍ଛ ବାୟୁ ପାଇଁ ଦୌଡ଼ର ବାର୍ତ୍ତା ନେଇ ଆଜି ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳିତ ହେଉଛି। ଏହି ଅବସରରେ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଏକ ସଚେତନତା ସାଇକେଲ ର୍ୟାଲି ଆୟୋଜିତ ହୋଇଯାଇଛି। ସ୍ୱଚ୍ଛ ପରିବେଶ ଏବଂ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଏହି ର୍ୟାଲି ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ ବନ ସଂରକ୍ଷକ ପ୍ରମୁଖ ଏଥିରେ ଯୋଗଦେଇ ଆମେ ଗ୍ରହଣ କରୁଥିବା ବାୟୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ଏବଂ ଭବିଷ୍ୟତ ପିଢ଼ିକୁ ନିର୍ମଳ, ସୁସ୍ଥ ଏବଂ ସ୍ଥାୟୀ ପରିବେଶ ପ୍ରଦାନ କରିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ। ଏହି ଅବସରରେ ମୋଟରଯାନର ସ୍ଥାୟୀ ଏବଂ ସୁସ୍ଥ ବିକଳ୍ପ ଭାବରେ ସାଇକେଲ ଚାଳନାର ଗୁରୁତ୍ୱ, ସବୁଜ ଜୀବନଶୈଳୀର ପ୍ରୋତ୍ସାହନ ଏବଂ ସୁସ୍ଥ ଆସନ୍ତାକାଲି ପାଇଁ ନୀଳ ଆକାଶ ସୁନିଶ୍ଚିତ କରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ଗସ୍ତରେ ଯାଇ ନିମାପଡ଼ା ବଳଙ୍ଗା ମୁଖ୍ୟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ 14 କିଲୋମିଟର ରାସ୍ତାର ଉନ୍ନତିକରଣ କରାଯିବ। ଏଥିପାଇଁ 36 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କର ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ଗଜପତି ଜିଲ୍ଲା ପାଳାକ୍ଷମୁଣ୍ଡି ବନଖଣ୍ଡ ପରିଦର୍ଶନ କରି ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଶ୍ରୀ ପନ୍ତ ଗଜପତି ଜିଲ୍ଲାକୁ 2 ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବା ସହିତ ଟାଙ୍ଗରା ଜଙ୍ଗଲଗୁଡ଼ିକରେ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରିବା ପାଇଁ ସ୍ଥାନୀୟ ଜନସାଧାରଣ ଓ ଅଧିକାରୀମାନଙ୍କୁ କହିଛନ୍ତି। ଏଥିସହ ଆଗାମୀ ଦିନରେ ଅର୍ଥକାରୀ ବୃକ୍ଷରୋପଣ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା 27 ତାରିଖରେ 2 ଅଧିବେଶନରେ ଅନୁଷ୍ଠିତ ହେବ। ଏଥିନିମନ୍ତେ ବୋର୍ଡ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ଆସନ୍ତା 17 ତାରିଖରୁ ପ୍ରବେଶପତ୍ର ବୋର୍ଡ ୱେବ୍ସାଇଟ୍ www.psceodisha.ac.in ଡାଉନ୍ଲୋଡ୍ କରିପାରିବେ। ଚଳିତ ବର୍ଷର ଅନ୍ତିମ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଆଜି ଦୃଶ୍ୟମାନ ହେବ। ଭାରତୀୟ ସମୟ ଅନୁଯାୟୀ ରାତି 9:58 ଗ୍ରହଣ ଆରମ୍ଭ ହୋଇ ବିଳମ୍ବିତ ରାତି 1:26 ଶେଷ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ମତ ଦେଇଛନ୍ତି। ଚନ୍ଦ୍ରଗ୍ରହଣକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଜି ମଧ୍ୟରାତ୍ର 2:00 ଦ୍ୱାରପିଠା ଯିବା ସହ 2:40 ମଧ୍ୟରେ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଥିଲା। ଦିନ 12:30 ସୁଦ୍ଧା ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରଦ୍ଧାଳୁମାନଙ୍କ ପାଇଁ ଭିତର କାଠ ଦର୍ଶନ ଅନୁଷ୍ଠିତ ହେଉଛି। ରାତିରେ ଗ୍ରହଣ ସ୍ୱର୍ଶ ହେବା ମାତ୍ରକେ ମହାପ୍ରଭୁମାନଙ୍କର ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗନୀତି କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଗ୍ରହଣ ସର୍ବମୁଖ୍ୟ ରାତ୍ରି 1:27:17 ହେବ। ଶ୍ରୀମନ୍ଦିରର ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଓ ଇନ୍ଦ୍ର ହାତୀ ପ୍ରସ୍ତାବ ନୀତି ଅନୁଷ୍ଠିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ସହରର ବିଭିନ୍ନ କ୍ଲବ ଓ ପୂଜା କମିଟି ପକ୍ଷରୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣ ଉତ୍ସବ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ 310 ଉର୍ଦ୍ଧ୍ୱ ପ୍ରତିମା ବିସର୍ଜନ ପାଇଁ ସମ୍ପୃକ୍ତ କ୍ଲବ ଓ କମିଟିଗୁଡ଼ିକୁ ଅନୁମତି ଦିଆଯାଇଛି। ନଦୀ ଜଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ କଟକ ଉନ୍ନୟନ ନିଗମ ପକ୍ଷରୁ 15 ସ୍ଥାନରେ କୃତ୍ରିମ ଜଳାଶୟ ସୃଷ୍ଟି କରାଯାଇଛି। ଆଜି ଚନ୍ଦ୍ରଗ୍ରହଣ ଥିବାରୁ ରାତି 9:56 ସୁଦ୍ଧା ପ୍ରତିମା ବିସର୍ଜନ କରାଯିବ ବୋଲି ଜଣାପଡ଼ିଛି। ଭସାଣ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପବିତ୍ର ଭାଦ୍ରବ ପୂର୍ଣ୍ଣିମାରେ ଆଜି ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ପୁରାଣର ଜନ୍ମୋତ୍ସବ ପାଳିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଭାଗବତ ଗ୍ରନ୍ଥ ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ଅସ୍ମିତାର ପରିଚୟ। ଓଡ଼ିଆ ଜାତିର ସାହିତ୍ୟିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜାଗରଣରେ ଏହି ମହାନ ଗ୍ରନ୍ଥ ସହାୟକ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀମଦ୍ ଭାଗବତ ଓଡ଼ିଆ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଭାଗବତ ଜନ୍ମନୀତି ପାଳନ କରାଯିବା ସହ ଭାଗବତ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନୟାଗଡ଼ ଜିଲ୍ଲା କଣ୍ଟିନୋର ଶ୍ରୀ ନୀଳମାଧବ ରାଧାମୋହନଜୀଉ ମଠ, ଜଗନ୍ନାଥ ମନ୍ଦିର ଏବଂ ସିଦ୍ଧମୂଳାସ୍ଥିତ ଗୋକୁଳାନନ୍ଦ ଜୀଉ ପୀଠଠାରେ ଭାଗବତ ଜନ୍ମ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳୁ ମଙ୍ଗଳା ଆଳତୀ ପରେ ଭାଗବତ ପୋଥି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ସୁବର୍ଣ୍ଣପୁରର ଶୈନଗିରିସ୍ଥିତ ଯୋଗବିହାରଠାରେ ଓଡ଼ିଆ ଭାଗବତ ଜନ୍ମ ତଥା ଭାଗବତ କଥାମୃତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଗବତ ଓ ସମାଜ ସ୍ୱର ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ବକ୍ତାମାନେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବାରେ ଅତିବଡ଼ି ଜଗନ୍ନାଥ ଦାସଙ୍କର ଅବଦାନ ଅବିସ୍କରଣୀୟ ବୋଲି କହିଥିଲେ। ଏଥିସହ ଧର୍ମୀୟ ପରମ୍ପରାକୁ ଉଜ୍ଜୀବିତ କରି ନୈତିକ ଶିକ୍ଷା ଓ ସମାଜ ସଂସ୍କାର ଦିଗରେ ଓଡ଼ିଆ ଭାଗବତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି କହିଛନ୍ତି। ଭଦ୍ରକ ନରିପୁର ଅସ୍ତଳ ଗ୍ରାମରେ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କର ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ 100 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅନନ୍ତ ନାରାୟଣଙ୍କର ପୂଜା ପାରମ୍ପରିକ ରୀତିରେ ପାଳିତ ହୋଇଥାଏ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଏବଂ ଶ୍ରଦ୍ଧାଳୁମାନେ ଯୋଗଦେଇ ଶ୍ରୀ ଅନନ୍ତ ନାରାୟଣଙ୍କ ମହିମା କିମ୍ବଦନ୍ତୀ ସମ୍ପର୍କରେ ଆଲୋଚନା କରିଥିଲେ। ଦେଶର ସାଧାରଣ ନାଗରିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଏସ୍ଟି ପରବର୍ତ୍ତୀ ପିଢ଼ି ସଂସ୍କାର ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା 22 ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଜିଏସ୍ଟି ପରିଷଦର ଗତ ବୁଧବାର ଅନୁଷ୍ଠିତ ବୈଠକରେ ଟିକସ ହାର ହ୍ରାସ କରିବା ଏବଂ ବ୍ୟବସାୟିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବହୁ କ୍ଷେତ୍ରୀୟ ସଂସ୍କାର ଘୋଷଣା କରିଛି। ଜିଏସ୍ଟି ପରିଷଦ ବୈଠକରେ 4-ସ୍ତରୀୟ ଟିକସ ହାର ବ୍ୟବସ୍ଥାକୁ ହ୍ରାସ କରାଯାଇ 2 ସ୍ତରରେ ସୀମିତ ରଖାଯାଇଛି। ନାଗରିକଙ୍କ ଜୀବନଧାରଣର ମାନକ ଉନ୍ନତ କରିବା ଏବଂ ଟିକସ ଦାଖଲ ପ୍ରକ୍ରିୟାକୁ ଅଧିକ ସରଳ କରିବା ଲକ୍ଷ୍ୟ ନେଇ ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ ସଂସ୍କାରମୂଳକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଏସ୍ଟି ସଂସ୍କାର ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲାର ଜଣେ ଉଦ୍ୟୋଗୀ ଲଳିତେନ୍ଦୁ ସ୍ୱାଇଁ କହିଛନ୍ତି,
ଜିଏସ୍ଟିର ଯାହା ସରଳୀକରଣ କିମ୍ବା ଉଦାରୀକରଣ ହେଇଛି, ବର୍ତ୍ତମାନର ସରକାର ଯାହା ଘୋଷଣା କରିଛନ୍ତି ତାହା ନିଶ୍ଚିତ ଭାବରେ ଲାଭଦାୟକ ହେବ। ବିଶେଷ କରି ଇନ୍ସୁରାନ୍ସ, ମେଡିସିନ, ହାଉସହୋଲ୍ଡ ଆଇଟମ୍ ଏସବୁଥିରେ ଯୋଉ ରିହାତି ଦେଇଛନ୍ତି ତାହା ନିଜ ଲୋକସାଧାରଣଙ୍କର ବ୍ୟୟରୁ ଲାଘବ ହେବ। ଇଲେକ୍ଟ୍ରୋନିକ ସାମଗ୍ରୀ, ଟିଭି, ଫ୍ରିଜ, ଫଟୋ, ଗାଡି ଏସବୁଥିରେ ରେଟ୍ କମିଯିବ, ଆହୁରି ଅଧିକ ଆକୃଷ୍ଟ ହେବେ ଏବଂ ପର୍ଚେଜିଂ ପାୱାରଟା ବଢିଯିବ, ଯାହାକି ଇକୋନୋମିକୁ ଆହୁରି ସୁଦୃଢ କରିବ।
ରାଜ୍ୟ ଅତିରିକ୍ତ କୃଷି ନିର୍ଦ୍ଦେଶିକା ଢେଙ୍କା ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା କୃଷି ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ଅବସରରେ କୃଷକ ପଞ୍ଜୀକରଣ, ଡିଜିଟାଲ ଫସଲ ସର୍ବେକ୍ଷଣ ଆଦି ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ପୁରୁଷ ଏସିଆକପ୍ ହକି ଚାମ୍ପିୟନ୍ସିପ୍ର ଟାଇଟଲ ହାସଲ ପାଇଁ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଆଜି ମୁକାବିଲା ହେବ। ବିହାରର ରାଜଗିରିଠାରେ ସନ୍ଧ୍ୟା 7:30 ଫାଇନାଲ ମ୍ୟାଚ୍ ଖେଳାଯିବ। ପୂର୍ବରୁ 3 ଏସିଆକପ୍ ଟାଇଟଲ ହାସଲ କରିଥିବା ଭାରତୀୟ ଦଳ ଏବଂ ପୂର୍ବତନ ଚାମ୍ପିୟନ ଦକ୍ଷିଣ କୋରିଆ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହେବ ବୋଲି ଆଶା କରାଯାଉଛି। ଚଳିତ ଏସିଆକପ୍ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ସୁପର 4 ପର୍ଯ୍ୟାୟରେ ଭାରତ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ ଏବଂ ଚୀନ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଆଜିର ମ୍ୟାଚ୍ରେ ବିଜୟୀ ହେଲେ ଭାରତ ନେଦରଲ୍ୟାଣ୍ଡ ଏବଂ ବେଲ୍ଜିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ହକି ବିଶ୍ୱକପ୍ ପ୍ରତିଯୋଗିତା ପାଇଁ ନିଜର ସ୍ଥାନ ପକ୍କା କରିବ। ଚଳିତ ବର୍ଷ ଏସିଆକପ୍ ହକି ଚାମ୍ପିୟନ୍ସିପ୍ରେ ଓଡ଼ିଶାରୁ ଅମିତ ରୋହିତ ଦାସ, ଶିଳାନନ୍ଦ ଲାକ୍ରା ଓ ନୀଲମ ସଞ୍ଜୀବ ଖେସ୍ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆସନ୍ତା 11-15 ପର୍ଯ୍ୟନ୍ତ 28ତମ ଆଇଟିଟିଏ ଏଟିଟିୟୁ ଏସିଆନ୍ ଟେବୁଲ୍ ଟେନିସ୍ ଚାମ୍ପିୟନ୍ସିପ୍ ଅନୁଷ୍ଠିତ ହେବ। ଟେବୁଲ୍ ଟେନିସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଏସିଆର ପ୍ରମୁଖ ପୁରୁଷ ଏବଂ ମହିଳା ଦଳ ଏଥିରେ ଅଂଶଗ୍ରହଣ କରିବେ। ପାଣିପାଗ, ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଦେଶର 8,000 ଉର୍ଦ୍ଧ୍ୱ ସ୍ଥାନରେ ଫିଟ୍ ଇଣ୍ଡିଆ ସନ୍ଡେଜ୍ ଅନ୍ ସାଇକେଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ। ନିରୋଗ ରହିବା ତଥା ସ୍ୱଦେଶୀ ଦ୍ରବ୍ୟର ବ୍ୟବହାରକୁ ଉତ୍ସାହିତ କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ କହିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ଆଜି ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ, ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି। ଏବଂ ପୁରୁଷ ଏସିଆ କପ୍ ହକି ଚାମ୍ପିୟନ୍ସିପ୍ରେ ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।